ଦ୍ୱିତୀୟ ସାମୁଏଲ ଅଧ୍ୟାୟ ଚଉଦ। ଅନନ୍ତର ସରୁଆର ପୁତ୍ର ଜୋଆବ ଦେଖିଲା ଯେ ରାଜାଙ୍କର ଅନ୍ତଃକରଣ ଅବସାଲମ ଆଡ଼େ ଅଛି, ଏଣୁ ଜୋଆବ ତକେଓକୁ ଲୋକ ପଠାଇ ସେଠାରୁ ଏକ ଜ୍ଞାନବତୀ ସ୍ତ୍ରୀକି ଅଣାଇ ତାହାକୁ କହିଲା, ଆଗ ବିନୟ କରୁଅଛି, ତୁମ୍ଭେ ଶୋକକାରିଣୀର ବେଶ ଧର ଓ ଶୋକସୂଚକ ବସ୍ତ୍ର ପିନ୍ଧ। ତୁମ୍ଭେ ତେଲ ଲଗାଅ ନାହିଁ, ମାତ୍ର ମୃତ ଲୋକ ପାଇଁ ବହୁକାଳରୁ ଶୋକକାରିଣୀ ସ୍ତ୍ରୀ ପରି ହୁଅ। ପୁଣି ରାଜାଙ୍କ ନିକଟକୁ ଯାଇ ଏହି ପ୍ରକାର ତାଙ୍କୁ କୁହ। ଏ ଉତ୍ତାରେ ଜୋଆବ ବକ୍ତବ୍ୟ କଥା ତାହାକୁ ଶିଖାଇଲା। ତେଣୁ ତକେଓର ସେହି ସ୍ତ୍ରୀ ରାଜାଙ୍କୁ କଥା କହିବା ବେଳେ ଭୂମିରେ ମୁହଁ ମାଡ଼ି ପ୍ରଣାମ କରି କହିଲା, ମହାରାଜ ରକ୍ଷା କରନ୍ତୁ। ତହିଁରେ ରାଜା ତାହାକୁ କହିଲେ, ତୁମ୍ଭର କ'ଣ ହେଲା? ସେ ଉତ୍ତର କଲା, ମୁଁ ସତ୍ୟ କହୁଛି, ମୁଁ ବିଧବା ସ୍ତ୍ରୀ, ମୋ ସ୍ୱାମୀ ମରିଯାଇଛି। ଆପଣଙ୍କ ଏହି ଦାସୀର ଦୁଇ ପୁତ୍ର ଥିଲେ, ସେ ଦୁହେଁ କ୍ଷେତ୍ରରେ ବିବାଦ କଲେ, ସେତେବେଳେ ସେମାନଙ୍କୁ ଛଡ଼ାଇ ଦେବାକୁ କେହି ନଥିବାରୁ ଜଣେ ଅନ୍ୟ ଜଣକୁ ମାରି ବଦ୍ଧ କଲା। ଏବେ ଦେଖନ୍ତୁ, ସମୁଦାୟ ଗୋଷ୍ଠୀ ଆପଣଙ୍କ ଦାସୀ ବିରୁଦ୍ଧରେ ଉଠି କହୁଛନ୍ତି, ଆପଣା ଭାଇକି ଯେ ମାରିଲା ତାହାକୁ ସମର୍ପଣ କର, ତେଣେ ଆମ୍ଭେମାନେ ତାହାର ହତ ଭାଇର ପ୍ରାଣ ବଦଳେ ତାହାର ପ୍ରାଣ ନେବୁ, ମଧ୍ୟ ଉତ୍ତରାଧିକାରୀ କି ଉଚ୍ଛିନ୍ନ କରିବୁ। ଏହା କଲେ ସେମାନେ ମୋର ବାକି ଥିବା ନିଆଁ ଲିଭାଇ ଦେବେ ଓ ଭୂମଣ୍ଡଳରୁ ମୋ ସ୍ୱାମୀର ନାମ ଓ ଅବଶିଷ୍ଟ କିଛି ରଖିବେ ନାହିଁ। ଏଥିରେ ରାଜା ସେହି ସ୍ତ୍ରୀକି କହିଲେ, ଘରକୁ ଯାଅ, ମୁଁ ତୁମ ବିଷୟରେ ଆଜ୍ଞା ଦେବି। ତେଣୁ ତକେଓର ସେହି ସ୍ତ୍ରୀ ରାଜାଙ୍କୁ କହିଲା, ହେ ମୋର ପ୍ରଭୁ ମହାରାଜ, ଏ ଅପରାଧଟି ମୋ ଉପରେ ଓ ମୋ ପିତୃଗୃହ ଉପରେ ଥାଉ, ମାତ୍ର ମହାରାଜ ଓ ତାଙ୍କ ସିଂହାସନ ଦୋଷରହିତ ହେଉନ୍ତୁ। ତହିଁରେ ରାଜା କହିଲେ, କେହି ଯେବେ ତୁମ୍ଭକୁ କିଛି କହେ ତାକୁ ମୋ କତିକି ଆଣ, ତେବେ ସେ ତୁମ୍ଭକୁ ଆଉ ଛୁଇଁବ ନାହିଁ। ତହିଁରେ ସେ ସ୍ତ୍ରୀ କହିଲା, ରକ୍ତର ପ୍ରତିହନ୍ତା ଯେପରି ଆଉ ବିନାଶ ନ କରେ, ଏଥିପାଇଁ ମହାରାଜ ଆପଣା ସଦାପ୍ରଭୁ ପରମେଶ୍ୱରଙ୍କୁ ସ୍ମରଣ କରନ୍ତୁ, ନୋହିଲେ ସେମାନେ ମୋ ପୁତ୍ରକୁ ଉଚ୍ଛିନ୍ନ କରିବେ। ତେଣୁ ରାଜା କହିଲେ, ସଦାପ୍ରଭୁ ଜୀବତ ଥିବା ପ୍ରମାଣେ ତୁମ୍ଭ ପୁତ୍ରର ଏକ କେଶ ହିଁ ତଳେ ପଡ଼ିବ ନାହିଁ। ସେତେବେଳେ ସେ ସ୍ତ୍ରୀ କହିଲା, ଆପଣଙ୍କ ଦାସୀ କି ମୋର ପ୍ରଭୁ ମହାରାଜାଙ୍କ ନିକଟରେ ଗୋଟିଏ କଥା କହିବାକୁ ଦେଉନ୍ତୁ। ସେ କହିଲେ, କୁହ। ତେଣୁ ସେ ସ୍ତ୍ରୀ କହିଲା, ତେବେ ଆପଣ କାହିଁକି ପରମେଶ୍ୱରଙ୍କ ଲୋକମାନଙ୍କ ବିରୁଦ୍ଧରେ ଏ ରୂପ ସଂକଳ୍ପ କରିଅଛନ୍ତି? ମହାରାଜ ଯାହା କହିଲେ ତଦ୍ୱାରା ଦୋଷୀ ଲୋକ ପରି ହୋଇଅଛନ୍ତି, କାରଣ ମହାରାଜ ଆପଣ ନିର୍ବାସିତ ଲୋକକୁ ଫେରାଇ ଆଣୁନାହାନ୍ତି। ଆମେ ଆନ୍ତ ନିତାନ୍ତ ମରିବା, ପୁଣି ଭୂମିରେ ଢଳାଗଲା ଉତ୍ତାରେ ଯାହା ପୁନର୍ବାର ସଂଗୃହୀତ ହୋଇନପାରେ ଏପରି ଜଳତୁଲ୍ୟ ହେବା, ମଧ୍ୟ ପରମେଶ୍ୱର ଜୀବନ ହରଣ କରନ୍ତି ନାହିଁ, ମାତ୍ର ନିର୍ବାସିତ ଲୋକ ଯେପରି ତାହାଙ୍କଠାରୁ ନିର୍ବାସିତ ନ ହୁଏ ଏପରି ଉପାୟରେ ସଂକଳ୍ପ କରନ୍ତି। ଏବେ ମୁଁ ଯେ ମୋର ପ୍ରଭୁ ମହାରାଜାଙ୍କ ନିକଟରେ ଏହି କଥା ନିବେଦନ କରିବାକୁ ଆସିଲି, ତହିଁର କାରଣ ଏଇ ଯେ ଲୋକମାନେ ମୋର ଭୟ ଜନ୍ମାଇଲେ। ତହିଁରେ ଆପଣଙ୍କ ଦାସୀ କହିଲା, ମୁଁ ଏବେ ମହାରାଜାଙ୍କୁ କହିବି, ହୋଇପାରେ ମହାରାଜ ଆପଣ ଦାସୀର ନିବେଦନାନୁସାରେ କରିବେ। ଯେଉଁ ଲୋକ ମୋତେ ଓ ମୋ ପୁତ୍ରକୁ ଏକତ୍ର ପରମେଶ୍ୱରଙ୍କ ଅଧିକାରରୁ ଉଚ୍ଛିନ୍ନ କରିବାକୁ ଇଚ୍ଛା କରେ, ତାହା ହସ୍ତରୁ ମହାରାଜ ଆପଣ ଦାସୀକି ରକ୍ଷା କରିବାକୁ ମନୋଯୋଗ କରିବେ। ଆପଣଙ୍କ ଦାସୀ ଆହୁରି କହିଲା, ମୋର ପ୍ରଭୁ ମହାରାଜାଙ୍କ ବାକ୍ୟ ଅବଶ୍ୟ ଶାନ୍ତିଦାୟକ ହେବ, କାରଣ ଭଲ ମନ୍ଦ ଶୁଣିବାକୁ ମୋର ପ୍ରଭୁ ମହାରାଜ ପରମେଶ୍ୱରଙ୍କ ଦୂତ ତୁଲ୍ୟ, ପୁଣି ସଦାପ୍ରଭୁ ଆପଣଙ୍କ ପରମେଶ୍ୱର ଆପଣଙ୍କ ସଙ୍ଗେ ଥାଉନ୍ତୁ। ଏଥିରେ ରାଜା ଉତ୍ତର ଦେଇ ସେହି ସ୍ତ୍ରୀକି କହିଲେ, ଭଲା, ମୁଁ ତୁମ୍ଭକୁ ଯାହା ପଚାରିବି ତାହା ମୋଠାରୁ ଗୋପନ କରିବ ନାହିଁ। ତେଣୁ ସେ ସ୍ତ୍ରୀ କହିଲା, ମୋର ପ୍ରଭୁ ମହାରାଜ କହନ୍ତୁ। ଏଥିରେ ରାଜା କହିଲେ, ଏ ସମସ୍ତ କଥାରେ କି ତୁମ୍ଭ ସଙ୍ଗେ ଜୋଆବର ହାତ ନାହିଁ? ସେ ସ୍ତ୍ରୀ ଉତ୍ତର ଦେଇ କହିଲା, ହେ ମୋର ପ୍ରଭୁ ମହାରାଜ, ଆପଣଙ୍କ ପ୍ରାଣ ଜୀବିତ ଥିବା ପ୍ରମାଣେ କହୁଛି, ମୋ ପ୍ରଭୁ ମହାରାଜ ଯାହା କହିଅଛନ୍ତି ତହିଁର ଦକ୍ଷିଣରେ କି ବାମରେ ଫେରିବାକୁ କାହାରି ଆୟତ ନାହିଁ, କାରଣ ଆପଣଙ୍କ ଦାସ ଜୋଆବ ମୋତେ ଆଦେଶ କରି ଆପଣଙ୍କ ଦାସୀକି ଏହି ସମସ୍ତ କଥା ଶିଖାଇଅଛନ୍ତି। କଥାକୁ ଏପରି ବୁଲାଇ କହିବାକୁ ଆପଣଙ୍କ ଦାସ ଜୋଆବ ଏହା କରିଅଛନ୍ତି। ଯାହା ହେଉ, ମୋର ପ୍ରଭୁ ପୃଥିବୀର ସମସ୍ତ ବିଷୟ ଜାଣିବା ପାଇଁ ପରମେଶ୍ୱରଙ୍କ ଦୂତଙ୍କ ଜ୍ଞାନ ପ୍ରମାଣେ ଜ୍ଞାନବାନ ଅଟନ୍ତି। ଏଥିଉତ୍ତାରେ ରାଜା ଜୋଆବକୁ କହିଲେ, ଆଚ୍ଛା ଦେଖ, ମୁଁ ସେହି କଥା କଲି, ଏଣୁ ଯାଅ, ସେ ଯୁବା ଅବସାଲମକୁ ପୁନର୍ବାର ଆଣ। ତହିଁରେ ଜୋଆବ ମୁହଁ ମାଡ଼ି ପ୍ରଣାମ କରି ରାଜାଙ୍କର ଧନ୍ୟବାଦ କଲା। ଆଉ ଜୋଆବ କହିଲା, ହେ ମୋହର ପ୍ରଭୁ ମହାରାଜ, ମୁଁ ଯେ ଆପଣଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଅଛି ଏହା ଆପଣଙ୍କ ଦାସ ଆଜି ଜାଣିଲା, ଯେହେତୁ ମହାରାଜ ଆପଣ ଦାସର ନିବେଦନାନୁସାରେ କଲେ। ତେଣୁ ଜୋଆବ ଉଠି ଗସୁରକୁ ଯାଇ ଅବସାଲମକୁ ଜେରୁସାଲମକୁ ଆଣିଲା। ଆଉ ରାଜା କହିଲେ, ସେ ଫେରି ଆପଣା ଘରକୁ ଯାଉ, ମାତ୍ର ସେ ମୋହର ମୁଖ ନ ଦେଖୁ। ତହିଁରେ ଅବସାଲମ ଆପଣା ଗୃହକୁ ଫେରିଗଲା ଓ ରାଜାଙ୍କର ମୁଖ ଦେଖିଲା ନାହିଁ। ସମୁଦାୟ ଇସ୍ରାଏଲ ମଧ୍ୟରେ ଅବସାଲମ ପରି ସୌନ୍ଦର୍ଯ୍ୟ ହେତୁ ଅତି ପ୍ରଶଂସନୀୟ ପୁରୁଷ କେହି ନଥିଲା। ତାହାର ତଳିପାରୁ ମସ୍ତକର ଅଗ୍ରଭାଗ ପର୍ଯ୍ୟନ୍ତ ତାହାଠାରେ କୌଣସି ଖୁଣ ନଥିଲା। ତାହାର ମସ୍ତକର କେଶ ଭାରି ହେବାରୁ ସେ ତାହା କଟାଏ। ଏରୂପେ ପ୍ରତି ବର୍ଷର ଶେଷରେ ସେ ତାହା କଟାଏ। ପୁଣି ସେ ଆପଣା ମସ୍ତକର କେଶ କଟାଇବା ବେଳେ ରାଜ ପରିମାଣାନୁସାରେ ତାହା 200 ସେକଲ ପରିମିତ ହୁଏ। ସେହି ଅବସାଲମର 3 ପୁତ୍ର ଓ ଗୋଟିଏ କନ୍ୟା ଜାତ ହୋଇଥିଲେ। କନ୍ୟାର ନାମ ତାମର ଥିଲା। ସେ ପରମା ସୁନ୍ଦରୀ। ଅବସାଲମ ଜିରୁସାଲମରେ ସମ୍ପୂର୍ଣ୍ଣ 2 ବର୍ଷ ବାସ କଲା, ମାତ୍ର ରାଜାଙ୍କର ମୁଖ ଦେଖିଲା ନାହିଁ। ଏଣୁ ଅବସାଲମ ରାଜାଙ୍କ ନିକଟକୁ ପଠାଇବା ପାଇଁ ଜୟାବକୁ ଡକାଇଲା, ମାତ୍ର ସେ ଆସିଲା ନାହିଁ। ତେଣୁ ସେ ଦ୍ୱିତୀୟ ଥର ପୁଣି ଲୋକ ପଠାଇଲା, ମାତ୍ର ସେ ଆସିଲା ନାହିଁ। ଏହେତୁ ସେ ଆପଣା ଦାସମାନଙ୍କୁ କହିଲା, ଦେଖ ଆମ୍ଭ କ୍ଷେତ୍ର ପାଖରେ ଜୟାବର କ୍ଷେତ୍ର ଅଛି, ସେ ତହିଁରେ ଜବ କରିଅଛି, ଯାଅ ତହିଁରେ ନିଆଁ ଲଗାଇ ଦିଅ। ତେଣୁ ଅବସାଲମର ଦାସମାନେ ସେ କ୍ଷେତ୍ରରେ ନିଆଁ ଲଗାଇଦେଲେ। ଏଥିରେ ଜୟାବ ଉଠି ଅବସାଲମ ପାଖକୁ ତାହାର ଗୃହକୁ ଆସି ତାହାକୁ କହିଲା, ତୁମ୍ଭ ଦାସମାନେ କାହିଁକି ମୋ କ୍ଷେତ୍ରରେ ନିଆଁ ଲଗାଇଦେଲେ? ତେଣୁ ଅବସାଲମ ଜୟାବକୁ ଉତ୍ତର କଲା, ଦେଖ ମୁଁ ତୁମ୍ଭ କତିକି ଲୋକ ପଠାଇ କହିଲି ତୁମ୍ଭେ ଏଠାକୁ ଆସ, ମୁଁ କାହିଁକି ଗସୁରରୁ ଆସିଲି? ଏକଥା ପଚାରିବା ପାଇଁ ମୁଁ ରାଜାଙ୍କ ନିକଟକୁ ତୁମ୍ଭକୁ ପଠାଇବି। ଆଜି ପର୍ଯ୍ୟନ୍ତ ସେଠାରେ ଥିଲେ ମୋର ଭଲ ହୋଇଥାନ୍ତା। ଏବେ ମୋତେ ରାଜାଙ୍କ ମୁଖ ଦେଖିବାକୁ ଦିଅ, ଯେବେ ମୋଠାରେ ଅପରାଧ ଥାଏ ତେବେ ସେ ମୋତେ ବଧ କରନ୍ତୁ। ତେଣୁ ଜୟାବ ଯାଇ ରାଜାଙ୍କୁ ଏହା ଜଣାଇଲା। ତହିଁରେ ରାଜା ଅବସାଲମଙ୍କୁ ଡକାନ୍ତେ ସେ ରାଜାଙ୍କ ନିକଟକୁ ଆସି ତାଙ୍କ ସମ୍ମୁଖରେ ଭୂମିରେ ମୁହଁ ମାଡ଼ି ପ୍ରଣାମ କଲା। ପୁଣି ରାଜା ଅବସାଲମଙ୍କୁ ଚୁମ୍ବନ କଲେ।